ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଆଦ୍ୟାଶକ୍ତି ଜଗଦ୍ଧାତ୍ରୀ ଜଗତଜନନୀ ମା ଦୁର୍ଗାଙ୍କର ଶକ୍ତିପୀଠ ମାନକେ ଗଲାକାଲ ଦଶମୀ ପୂଜା ହୋଇଥିବାର ବେଳେ ଗାଁନୁ ସହର ତକ ମଣ୍ଡପ ମାନକେ ଆଜି ଦଶମୀ ପୂଜା କରାଯାଉଛି। ବିଜୟାଦଶମୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍। ଗଲାକାଲି ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଲାଲକିଲ୍ଲା ପଡ଼ିଆନ ହୋଇଥିବା ରାବଣପୋଡ଼ି କାର୍ଯ୍ୟକ୍ରମଥି ସାମିଲ ହୋଇଥିଲେ। ଜଗତଜନନୀ ମା ଦୁର୍ଗାଙ୍କର ଆଗମନଥି ଗାଁନୁ ସହର ଉତ୍ସବମୁଖ ରହିଛି। ଦୁର୍ଗତୀ ନାସିନୀଙ୍କର ଆବାହନଥି ରାଜ୍ୟର ପୂଜା ମଣ୍ଡପମାନଙ୍କେ ଆଜି ଦଶମୀ ପୂଜା ରୀତିନୀତି ସହିତ କରାଯାଉଛି। ଗଲାକାଲି ଶକ୍ତିପୀଠମାନଙ୍କେ ଦଶମୀ ପୂଜା ହୋଇଥିଲା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କର ରଣଜିତା ଉତ୍ସବ ହୋଇଥିବାର ବେଳେ ଅଇଁଠାପାଲି ପିଏଚ୍ଡି ପଡ଼ିଆନ ହୋଇଥିବା ରାବଣପୋଡ଼ି ଉତ୍ସବଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। ପୁରୀ ଶ୍ରୀମନ୍ଦିରନ ଆଜି ଦଶହରା ବିଜୟଦଶମୀ ପୂଜା ପାଳିତ ହେଉଛି। ଶ୍ରୀଜୀଉମାନେ ସୁନାବେଶ ରାଜରାଜେଶ୍ୱର ବେଶଥି ସଜେଇ ହୋଇକରି ଭକ୍ତମାନଙ୍କୁ ଦର୍ଶନ ଦେବେ। ଅବକାଶ ନୀତି ଉତରୁ ମହାପୁରୁମାନଙ୍କୁ ଚନ୍ଦନ ଆର୍ ନୂଆ କପଡ଼ା ଲାଗି ସାଙ୍ଗେ ସୁନା ଅଳଙ୍କାରଥି ସଜାଯିବା। ଶ୍ରୀମନ୍ଦିରନ ଆଇଜ ଭିଲ୍ ଆୟୁଧ ପୂଜା ନୀତି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲ କେନ୍ଦୁଝର ଗସ୍ତନ ପହଞ୍ଚିଥିବା ବେଳେ ତାଙ୍କ ନିଜର ଗାଁ ରାଇସୁଆଁକେ ଯିବେ। ମୁଖ୍ୟମନ୍ତ୍ରୀ ଆଜି ଝୁମ୍ପୁରା ସୁନାରିପୋଷି ଆର୍ ଉଖୁଣ୍ଡାନ ପୂଜା ମଣ୍ଡପଥି ଦେବୀଙ୍କର ଦର୍ଶନ କରବାର କାର୍ଯ୍ୟକ୍ରମ ରହିଛି। ପୂର୍ଥିନ ଭାରତର ପ୍ରତିଷ୍ଠା ବଢ଼ବାରକେ ଲାଗିଛେ ଆର୍ ଦେଶ ବିକାଶର ବାଟେ ଆଗ୍କେ ବଢ଼ୁଛେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର ସରସଂଘ ଚାଲକ ମୋହନ ଭାଗବତ କହିଛନ୍। ଆର୍ଏସ୍ଏସ୍ର ପ୍ରତିଷ୍ଠା ଦିବସ ଅବସରରେ ଗଲାକାଲ ମହାରାଷ୍ଟ୍ରର ନାଗପୁରଠାରେ ଥିବା ସଂଗଠନର ମୁଖ୍ୟ କାର୍ଯ୍ୟାଳୟର ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରିକରି ସେ କହିଛନ୍ ଯେ 1925 ମସିହାର ବିଜୟାଦଶମୀ ତିଥିଥି ରାଷ୍ଟ୍ର ନିର୍ମାଣ ଆର୍ ଜନସେବା ଲକ୍ଷ୍ୟକେ ନେଇକରି ଆର୍ଏସ୍ଏସ୍ର ସ୍ଥାପନା ହୋଇଥିଲା। ସେ ଆହୁରି କହିଛନ୍ ଯେ ସମାଜର ବିବିଧତାକେ ଭିନ୍ନତା ହିସାବେ ବଦଳେଇକରି ଗଣ୍ଡଗୋଲିଆ ସ୍ଥିତି କରବାରକେ କିଛି ବିଦେଶୀ ଶକ୍ତି ଚେଷ୍ଟା କରୁଛନ୍। ହେ ବାବଦେ ସଭେ ସଚେତନ ରହିବାରକେ ସ୍ୱରସଂଘ ଚାଲକ ଆହ୍ୱାନ ଦେଇଛନ୍। ସିଆଡ଼େ ସ୍ଥାପନାର ଅନେଶ୍ୱତ ବଛର ପୁରୀ କରି ଆର୍ଏସ୍ଏସ୍ 100 ବଛର ଥି ପାଦ ଥାପିଥିବାନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଗଠନର ସ୍ୱୟଂସେବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ବରଗଡ଼ ଜିଲ୍ଲାର ଶକ୍ତିପୀଠମାନଙ୍କୁ ଗଲାକାଲି ଦଶମୀ ପୂଜା ହୋଇଥିବାର ବେଳେ ହାଟପଦାନ ରାବଣପୋଡ଼ି ଉତ୍ସବ ହୋଇଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଏଥି ସାମିଲ ହୋଇଥିଲେ। ସେନ୍ତା ବରଗଡ଼ ଜିଲ୍ଲାର କୁରୁଆ ନଥିବାର ଉମା ମାହେଶ୍ୱରୀ ପୀଠନ ପୋଜିଉତିଆନୁ ଚାଲିଥିବାର ସୁଲଭ ପୂଜା ଗଲାକାଲି ବିସର୍ଜନ ହୋଇଛି। ଏହି ଅବସରରେ ଦନ୍ତା ନଦୀ ଖଣି ମା ମାହେଶ୍ୱରୀ ବାଉଟି ବୁଢ଼ାରଜା ଦୁର୍ଗା ନାରାୟଣୀ ଖମ୍ବେଶ୍ୱରୀ ଭୁବନେଶ୍ୱରୀ ପରମେଶ୍ୱରୀ ଭଗବତୀ ଦଶମତୀଙ୍କ ସହିତ 33 କୋଟି ଦେବତାଙ୍କର ସନ୍ଧି ପୂଜା ହୋଇଥିଲା। ନଦୀନ ମାଙ୍କର ସାଲକା ସ୍ନାନ କରାଯାଇଥିଲା। ଫିର୍ଲାବାଟେ ଗାଁ ମୁର୍ସାନ ମା ମାହେଶ୍ୱରୀ ସୁରାପାନ କରିଥିବା ବେଳେ ସାଲକାବାଡ଼ି ଗାଁ ପରିକ୍ରମା କରିଥିଲେ। ଅତାବିରା ବ୍ଲକର ପୋଡ଼ବାଡ଼ି ଆର୍ ଭେଡ଼େନ୍ ବ୍ଲକର ଲୁପୁର ସିଙ୍ଗାନ ଥିବାର ମାହେଶ୍ୱରୀ ପୀଠନ ଭିଲ୍ ସୁଲଭ ପୂଜା ବିସର୍ଜନ ହୋଇଛି। ଭଟଲି ବ୍ଲକର କମଗାଁର ରଣେଶ୍ୱର ରାମଚଣ୍ଡୀ ପୀଠନ ଭିଲ୍ ଦଶହରା ପୂଜା ଉଦ୍ଯାପିତ ହୋଇଯାଇଛି। ଝାରବନ୍ଦ ବ୍ଲକର ବଡ଼ ଅଙ୍କିନ ଥିବାର ବିନ୍ଧ୍ୟବାସିନୀ ପୀଠନ ଦଶହରା ଅବସରରେ ବାରଭାଇ ବେଟକାରମାନଙ୍କର ଚାଣ୍ଟିପା ଆର୍ କର୍ମା ନାଚ ହୋଇଥିଲା। ପ୍ରଧାନମନ୍ତ୍ରୀ ଇଣ୍ଟରସିପ୍ ଯୋଜନାର ଆବେଦନ ପ୍ରକ୍ରିୟା ଗଲାକାଲିନୁ ମୁଲିଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ମାସର 25 ତାରିଖ ତକ www.pminternship.mca.gov.in ପୋର୍ଟାଲ ଜରିଏ ଆବେଦନ କରିପାରିବେ। ଏହି ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ସମୟ 12 ମାସ ଧାର୍ଯ୍ୟ କରାଯାଇଛି। 21-24 ବର୍ଷ ବୟସ ବର୍ଗର 1 କୋଟି ପ୍ରାର୍ଥୀଙ୍କୁ 5 ବର୍ଷ ଭିତରେ ଇଣ୍ଟର୍ଣ୍ଣସିପ୍ ଯୋଗାଇ ଦେବାରକେ ସରକାର ଲକ୍ଷ୍ୟ ରଖିଛନ୍। ଏହି ଯୋଜନା ଅଧୀନଥି ପ୍ରାର୍ଥୀମାନଙ୍କୁ ମାସକ 5,000 ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯିବା। ଇତାର ବାହାରେ ଇଣ୍ଟର୍ଣ୍ଣସିପ୍ ଜାଗାନ ଯୋଗ ଦେବାର ଉତରୁ ଫି ପ୍ରାର୍ଥୀଙ୍କୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଆନୁଷଙ୍ଗିକ କାର୍ଯ୍ୟ ଲାଗି ଏକମୁସ୍ତ କରି 6,000 ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। 5 ବର୍ଷ ଭିତରେ ଶ୍ରେଷ୍ଠ 500 କମ୍ପାନୀ 1 କୋଟି ଯୁବବର୍ଗଙ୍କୁ ଏହି ଯୋଜନାଥି ସାମିଲ କରିବାର ଲକ୍ଷ୍ୟ ରଖିଛନ୍। ଦୁର୍ଗାପୂଜା ଭସାଣୀ ଆର୍ ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଥିବାନୁ ଆଇବାକାଲି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫୁ ବିଜ୍ଞପ୍ତିଥି କୁହାଯାଇଛି। ଜରୁରୀକାଳୀନ ଗର୍ଭନିରୋଧକ ବଟିକା ଇସିପିର ବଜାରଥି ବିକ୍ରିକେ ନେଇକରି ସିଡିଏସ୍ସିଓ ନିୟମଥି ପ୍ରସ୍ତାବିତ ପରିବର୍ତ୍ତନକେ ନେଇକରି ଗଣମାଧ୍ୟମଟି ବାହାରିଥିବାର ଖବର ବାବଦେ ସ୍ୱଷ୍ଟୀକରଣ ଦିଆଯାଇଛି। ଇସିପିର ଆଇ ବିଲ୍କେ ଅନ୍ୱାଣ୍ଟେଡ୍ 72 ଉଷକେ ଅଣପ୍ରେସ୍କ୍ରିପ୍ସନ୍ ପ୍ରେସ୍କ୍ରିପ୍ସନ୍ ବର୍ଗକେ ବଦଲାବାର କେହିନି ପ୍ରସ୍ତାବ ନାଇଁନ ବୋଲି ସ୍ୱଷ୍ଟ କରାଯାଇଛି। ଆଇବା ଦିନେ ଦୁଇ ଦିନ ଭିତରେ ରାଇଜ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫିର୍ବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଗଲା କିଛିଦିନ ହେଲା ରାଇଜ ମୌସୁମୀ ଦୁର୍ବଳ ରହିବାର ସହିତ ବର୍ଷାର ମାତ୍ରା କମିଯାଇଛି। এছিনের আঞ্চলিক খবর ইন শেষ হল আরবেলর আঞ্চলিক খবর শুনিপারে রাতে ৭:০২ থি জুহার।